ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଖୁବ୍ଶୀଘ୍ର ରାସ୍ତା ମରାମତି ନୀତି ଘୋଷଣା କରାଯିବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ 50 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା ଅବସରରେ ଶ୍ରୀ ହରିଚନ୍ଦନ କହିଛନ୍ତି, ରାସ୍ତାଘାଟ ଏବଂ କୋଠାବାଡ଼ିର ନିର୍ମାଣ ସହ ଏହାର ମରାମତିକୁ ଗୁରୁତ୍ୱ ଦେବା ପାଇଁ ରାସ୍ତା ମରାମତି ନୀତି ଅଣାଯିବ।
ଆମେ ଆଉ ଗୋଟିଏ ନୂଆ ବ୍ରିଜ୍ର ମେଣ୍ଟେନାନ୍ସ ପଲିସି ବିଭାଗ ତରଫରୁ ଆମେ ଇମ୍ପ୍ଲିମେଣ୍ଟେସନ ପ୍ରକ୍ରିୟା ଆଜିଠାରୁ ହିଁ ଆରମ୍ଭ କରାଗଲା ଏବଂ କମ୍ ଦିନ ଭିତରେ ଓଡ଼ିଶାର ରୋଡ୍ ମେଣ୍ଟେନାନ୍ସ ପଲିସି ବି ଆଣିବାକୁ ଆରମ୍ଭ କରିବୁ। ରୋଡ୍ ମେଣ୍ଟେନାନ୍ସ ପଲିସି ଆସିବା ଫଳରେ ଅନ୍ତତଃ ରାସ୍ତାଗୁଡ଼ିକର ମରାମତି ତା ପାଇଁ କେମିତି ରେଗୁଲାର ବେସିସ୍ରେ ତା'ର ଇନ୍ସପେକ୍ସନ୍ ହେବ, ମେଣ୍ଟେନାନ୍ସ ହେବ, ସେ ବାବଦରେ ଗୋଟେ ନିର୍ଦ୍ଦିଷ୍ଟ ନୀତି ନିୟମ ବି ପ୍ରଣୟନ ହେବ।
ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଭାରତୀୟ ଜାତୀୟ ପୈଠ ନିଗମ ଆଜିଠାରୁ ୟୁପିଆଇ ଦେଣନେଣ କ୍ଷେତ୍ରରେ କେତେକ ପରିବର୍ତ୍ତନ କରିଛନ୍ତି। ଉପଭୋକ୍ତାମାନେ ଗୋଟିଏ ଦିନରେ ସର୍ବାଧିକ 50 ଥର ବାଲାନ୍ସ ଯାଞ୍ଚ କରିବା ଏବଂ 25 ଥର ବ୍ୟାଙ୍କ ତଥ୍ୟ ଲାଗି ୟୁପିଆଇ ବ୍ୟବହାର କରିପାରିବେ। ୟୁପିଆଇ ମାଧ୍ୟମରେ ପୈଠ କରୁଥିବା ବ୍ୟକ୍ତିଙ୍କ ପଞ୍ଜିକୃତ ନାମ ଉପଭୋକ୍ତା ଜାଣିପାରିବା ନେଇ ବ୍ୟବସ୍ଥା କରାଯାଇଛି। ଉନ୍ନୟନ କମିଶନର ଅନୁଗର୍ଗ ରଥଯାତ୍ରା ସମୟରେ ପୁରୀ ଶ୍ରଦ୍ଧାବାଲିରେ ଦଳାଚକଟା ଘଟଣାର ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଦଳାଚକଟା ଘଟଣାର ତଦନ୍ତ ଦାୟିତ୍ୱ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନରଙ୍କୁ ଦିଆଯାଇଥିଲା। ଏଥିପାଇଁ ଅନ୍ୟ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଉନ୍ନୟନ କମିଶନର ଅନୁଗର୍ଗ ଏହି ମାମଲାରେ ପୁରୀ ଓ ଭୁବନେଶ୍ୱରଠାରେ ବିଭିନ୍ନ ସରକାରୀ ଅଧିକାରୀ, ରଥଯାତ୍ରା ସହିତ ଜଡ଼ିତ ସେବାୟତ ତଥା ସାଧାରଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ଶ୍ରୀମତୀ ଗର୍ଗ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ ଘଟଣାର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତଦନ୍ତ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ଚନ୍ଦନ ଘୋଷ।
ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ ଅବଧିକୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ଗତକାଲି ସୁଦ୍ଧା 3,38,000ରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରିଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ରାଜ୍ୟରେ 2 ବର୍ଷିଆ ବିଏଡ୍, ବିଏଚ୍ଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପରିବର୍ତ୍ତିତ ସମୟସୂଚୀ ପ୍ରକାଶ ପାଇଛି। ଆଜି ପ୍ରବେଶିକା ପରୀକ୍ଷାର ପରିବର୍ତ୍ତିତ ମାର୍କ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ 4 ତାରିଖ ମଧ୍ୟରେ ପୂର୍ବରୁ ଦେଇଥିବା ଚଏସ୍ ଲକିଂ ବଦଳାଇପାରିବେ। ଅଗଷ୍ଟ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଆସନ୍ତା 11ରୁ 13 ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ରାଜ୍ୟରେ ଆଜିଠାରୁ 7 ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଉପଲକ୍ଷେ ରାଜ୍ୟରେ ଆସ ଯିବା ଅଙ୍ଗନବାଡ଼ି ଅଭିଯାନ ଆରମ୍ଭ ହେଉଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ, ଜାତୀୟ କୀଟନାଶକ ଦିବସ ଓ ମ୍ୟାଲେରିଆ ପ୍ରତିରୋଧକ ମାସ ତଥା ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଦ୍ୱିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତା 10 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଲିମ୍ପାଟିକ୍ ଫାଇଲେରିଆ ନିରାକରଣ ପାଇଁ ଔଷଧ ବିତରଣ କରାଯିବ। ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ କେନ୍ଦ୍ରାପଡ଼ାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ପର୍ଯ୍ୟଟକମାନେ ପ୍ରଥମ ଥର ପାଇଁ ଭିତରକନିକାରେ ଲୁଣାଜାତୀୟ ଗଛର ଚାରାକୁ ହେନ୍ତାଳବଣ ନର୍ସରୀରେ ଦେଖିବା ସହିତ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ ପରିବେଶ ମଧ୍ୟରେ ବହି ପଢ଼ିବାର ସୁଯୋଗ ପାଇପାରିବେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାଣପୁର ତାଲୁକ ଆଇନସେବା ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଯାତନା ଅଧିନିୟମର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଭଦ୍ରକ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତରେ ଚାଲିଥିବା 12 ଦିନିଆ ଉଦ୍ୟୋଗୀ କର୍ମଶାଳା ଉଦ୍ଯାପିତ ହୋଇଛି। କର୍ମଶାଳାରେ ଯୁବକ ଯୁବତୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିଳ୍ପ ଯୋଜନାରେ ଆତ୍ମନିର୍ଭରଶୀଳ ହେବା ଲାଗି ପ୍ରଶିକ୍ଷଣ ଦିଆଯାଇଥିଲା। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।